ମୋତେ ବାଳୁଙ୍ଗା ଓ କିଏ କହେ ମୋତେ ଲବଙ୍ଗା। ହେଲେ ଏ ବାଳୁଙ୍ଗାର ବି ଗୋଟେ ହୃଦୟ ଅଛି, ଏକ କଥା ଶୁଣା କେହି ବୁଝିପାରନ୍ତିନି। ହୋଲି ଭଳି ଏ ପବିତ୍ର ଦିନରେ ଗୋଟେ ଝିଅକୁ ଅପମାନ, ସେ ପୁଣି ମୋ ଆଗରେ ଚାନ୍ସ ନାହିଁ। ଯଦି କିଏ ହୋଲି ଲଗେଇବ କେବଳ ଏ ବାଳୁଙ୍ଗା ଟୋକା। ସବୁ ବାଳୁଙ୍ଗାମୀ ଭିତରେ ବି ମୋତେ କବିତା ଲେଖିବାକୁ ବହୁତ ଭଲ ଲାଗେ, କିନ୍ତୁ କେଜାଣି କାହିଁକି ମୋ କବିତାରେ କିଛି କମି ରହିଲା ଭଳି ମୋତେ ଲାଗେ। ହେଲେ ଯେଉଁଦିନ ମୁଁ ତାହା ପାଇଁ କବିତା ଲେଖିବା ଆରମ୍ଭ କଲି,
ଛିନା ତ